ओम शांति। 19/8/2025 आजिर साकार महावाक्य मिठे बच्चे निजर स्वधर्म को भूलिबा ही सबुठारु बड़ भूल। एबे तुमको निर्भूल हेबाकु पड़िव, निज घर एवं राज्य को मने पकाइबाकु हेब। प्रश्न, तुमे पिला मानंकर केउं अवस्था ही समयर समीपतार चिह्न? उत्तर, तुमे पिला माने जेतेबेले जोगर जात्रारे मस्त रहिव, बुद्धिर भटकिबा बंद होइगले, बाणीरे जोगर शक्ति आसीजिव, अपार खुशीरे रहिव, घड़ी घड़ी निजर सत्ययुगी दुनियार दृश्य सन्मुखरे देखाजिव, तेबे जानिव समय निकटवर्ती होइगलाणी, विनाश हेबा पाई समय लागिव नाही, एथिपाई निजर जोगर चाट को बढ़ाइबाकु हेब। गीत, तुम्हें पाके हमने जहान पा लिया। ओम शांति। आत्मिक पिला माने एही गीतर अर्थ को बुझिथिबे। एबे बेहद्र पितांकु तो पाइगल, बेहद्र पितांक ठारु स्वर्गर संपत्ति मिलुछि, जेउ संपत्ति को केही भी छोड़ेई पारिबे नाही। रावण राज्य आरंभ हेले संपत्तिर निशा चली जाइथाए, एहा मध्य ड्रामारे पाठ निर्धारित। पिलामानंक ठारे सृष्टि नाटकर मध्य ज्ञान रहिछि, एही चक्र किपरि घुरी थाए एहाकु नाटक कही पारिबा, ड्रामा मध्य कही पारिबा। पिला माने जानिथांती जे सर्वदा बाबा आसी सृष्टि चक्रर ज्ञान बुझेथांती। जेउ माने ब्राह्मण कुलर हेउथिबे सही मानंकु ही बुझेथांती। बाबा कहुचंती, पिला माने तुमे निजर जन्म को जानिना हो, मु तुमको बुझाउछि। ज्ञान रे आसीबा पूर्वरु तुमे सुनिथिलो 84 लक्ष जन्म नेबा परे एही गोटीए जन्म मनुष्य जन्म मिली थाए, किंतु यहा एपरी नुहे। एबे तुमे सबु आत्मा माने क्रम अनुसारे आसुछ ओ जाउछ। बुद्धिरे आसीछि जे प्रथमे आमे आदि सनातन देवी देवता धर्मर पूज्य थिलु, परे परे आमे ही पुजारी होइछु, निजे ही पूज्य निजे ही पुजारी, यहार मध्य गायन रहिछि। एकथा शुणि मनुष्य भगवानंक पाई भाविथान्ति जे निजे ही पूज्य निजे ही पुजारी हेउछन्ति, कहन्ति आपणंकर ही यहा सबु रूप। अनेक मत मतांतर रहिछि ना, तुमे एबे श्री मतर आधार रे चालुछ, तुमे बुझुछ जे आमे स्टूडेंट पूर्वे तो किछि जानि नथिलु, पुणि पाठ पढ़ी उच्च परीक्षा रे पास करि जीव। से विद्यार्थी मध्य प्रथमे किछि जानि नथान्ति, परे परीक्षा रे पास करी करी जानि थान्ति जे एबे मु बारिस्टर पास कली। तुमे मध्य एबे जानुछ जे आमे पाठ पढ़ी मनुष्यरु देवता हेउछु, अर्थात विश्वर मालिक हेउछु। सेठारे तो एक धर्म एक राज्य, तुमर राज्य केही छोड़ई नहीं पारिबे नाही। सेठारे तुमको पवित्रता शांति सुख संपत्ति सबु किछि प्राप्त हेबो। गीतरे मध्य शुणीछ ना, वास्तवरे एही गीत तो तुमे तयारी करिना हो, अनाशय ड्रामा अनुसारे एही समय पाई एहा तयारी होईछि। मनुष्य मानंक द्वारा तयारी होईथिबा गीतर अर्थ बाबा बसी बुझौछन्ते। एबे तुमे एठारे शांतिरे बसी बाबांक ठारु संपत्ति नेउछ, जहा केही छोड़ई नेई पारिबे नाही। अधाकल्प सुखर संपत्ति रही थाए, बाबा बुझौछन्ती जे मधुर संतान गण अधाकल्परु भी अधिक तुमे सुख भोग करुछ। पुणि रावण राज्य आरंभ होई थाए, मंदिर भी एभली रहिछि जेउठारे चित्र देखै थांती, देवता माने बाम मार्गरे किपरि जाइथान्ते, देवतांकर सही ड्रेस ही रहिछि, ड्रेस परे बदली थाए। प्रत्येक राजांकर निज निजर ड्रेस मुकुट आदि सबु अलगा अलगा होई थाए। ଏବେ ପିଲାମାନେ ଜାଣିଛନ୍ତି ଯେ ଆମେ ଶିବ ବାବାଙ୍କ ଠାରୁ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ନେଉଛୁ। ବାବା ତ ପିଲାମାନଙ୍କୁ ବଚେ ବଚେ ହିଁ ସମ୍ବୋଧନ କରୁଛନ୍ତି, ପିଲାମାନେ ତୁମେ ନିଜର ଜନ୍ମକୁ ଜାଣିନାହଁ, ଶୁଣୁଛ ତ ଆତ୍ମା ନା, ମୁଁ ଆତ୍ମା ଶରୀର ନୁହେଁ। ଆଉ ଯିଏ ବି ମନୁଷ୍ୟ ଅଛନ୍ତି ସେମାନଙ୍କୁ ନିଜ ଶରୀରର ନାମର ନିଶା ରହିଥାଏ, କାହିଁକି ନା ଦେହ ଅଭିମାନୀ ଥାନ୍ତି, ମୁଁ ଆତ୍ମା ଅଟେ ଏହା ଜାଣନ୍ତି ନାହିଁ। ସେମାନେ ତ କହିଦିଅନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ଏବେ ତୁମକୁ ବାବା ବୁଝାଉଛନ୍ତି ଯେ ତୁମେ ଆତ୍ମା, ଏବେ ବିଶ୍ୱର ମାଲିକ ଦେବୀ ଦେବତା ହେଉଛ। ଏହି ଜ୍ଞାନ ଏବେ ଆମ ପାଖରେ ଅଛି ଯେ ଆମେ ସେହି ଦେବତା ପୁଣି କ୍ଷତ୍ରିୟ କୂଳରେ ଆସିବୁ। 84 ଜନ୍ମର ହିସାବ ବି ଦରକାର ନା? ସମସ୍ତେ ତ 84 ଜନ୍ମ ନେବେ ନାହିଁ, ସମସ୍ତେ କ'ଣ ଏକାଠି ଆସିବେ? ତୁମେ ଜାଣୁଛ ଯେ କେଉଁ ଧର୍ମ କିପରି ସ୍ଥାପନା ହେଉଛି, ଇତିହାସ ପୁରୁଣା ପୁଣି ନୂଆ ହୋଇଥାଏ। ଏବେ ଏହା ପତିତ ଦୁନିଆ ଅଟେ, ସତ୍ୟଯୁଗ ହେଉଛି ପବିତ୍ର ଦୁନିଆ। ପୁଣି ଭିନ୍ନ ଭିନ୍ନ ଧର୍ମ ଆସିଥାଏ, ଏଠାରେ କର୍ମକ୍ଷେତ୍ରରେ ଏହି ଗୋଟିଏ ହିଁ ନାଟକ ଚାଲିଥାଏ, ମୁଖ୍ୟ ହେଲା 4ଟା ଧର୍ମ। ଏହି ସଙ୍ଗମ ଯୁଗରେ ବାବା ଆସି ବ୍ରାହ୍ମଣ ସମ୍ପ୍ରଦାୟ ସ୍ଥାପନ କରୁଛନ୍ତି, ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି, କିନ୍ତୁ ସେଥିରେ ଏହି ସବୁ ଭୁଲ ରହିଛି। ବାବା ଆସି ସବୁ କଥା ବୁଝାଇ ଅଭୁଲ କରୁଛନ୍ତି। ବାବା ତ ନା କେବେ ଶରୀରରେ ଆସୁଛନ୍ତି ନା ଭୁଲ କରୁଛନ୍ତି, ସେ ତ ଅଳ୍ପ ସମୟ ପାଇଁ ତୁମ ପିଲାମାନଙ୍କୁ ସୁଖଧାମର ଏବଂ ନିଜ ଘରର ରାସ୍ତା ବତାଇବା ପାଇଁ ବ୍ରହ୍ମାଙ୍କ ରଥରେ ଆସିଥାନ୍ତି, ନା କେବଳ ରାସ୍ତା ବତାଇଥାନ୍ତି ପରନ୍ତୁ ପିଲାମାନଙ୍କର ଜୀବନ ମଧ୍ୟ ଗଢ଼ିଥାନ୍ତି। ପ୍ରତିକଳ୍ପରେ ତୁମେ ଘରକୁ ଯାଉଛ, ପୁଣି ସତ୍ୟଯୁଗରେ ସୁଖର ଅଭିନୟ ମଧ୍ୟ କରୁଛ। ପିଲାମାନେ ଭୁଲିଯାଇଛନ୍ତି ଯେ ଆମେ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି, ଏହି ଦୁଃଖ ଦୁନିଆରେ ଶାନ୍ତି କିପରି ହେବ, ଏହିସବୁ କଥାକୁ ତୁମେ ବୁଝିଯାଇଛ, ତୁମେ ସମସ୍ତଙ୍କୁ ବୁଝାଉଛ ମଧ୍ୟ। ଧୀରେ ଧୀରେ ସବୁ ଆସିଯିବେ, ବିଦେଶୀମାନଙ୍କୁ ବି ଜଣାପଡ଼ିବ ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି, ଏହାର ଆୟୁ କେତେ ଅଟେ। ବିଦେଶୀମାନେ ମଧ୍ୟ ତୁମ ପାଖକୁ ଆସିବେ, କିମ୍ବା ପିଲାମାନେ ସେଠାକୁ ଯାଇ ସୃଷ୍ଟିଚକ୍ରର ରହସ୍ୟ ବୁଝାଇବେ। ସେମାନେ ବୁଝିଥାନ୍ତି ଯେ ଯୀଶୁଖ୍ରୀଷ୍ଟ ଭଗବାନଙ୍କ ପାଖରେ ଯାଇ ପହଞ୍ଚିଲେ, କ୍ରାଇଷ୍ଟକୁ ଭଗବାନଙ୍କର ସନ୍ତାନ ବୋଲି ଭାବିଥାନ୍ତି। କେହି ପୁଣି ଏହା ବି ଭାବିଥାନ୍ତି ଯେ ଯୀଶୁଖ୍ରୀଷ୍ଟ ମଧ୍ୟ ପୁନର୍ଜନ୍ମ ନେଇ ଏବେ ତୁମ ପ୍ରଧାନ ଅବସ୍ଥାରେ ଅଛନ୍ତି, ଯେପରି ତୁମେ ବି ହେଉଛ ଭିଖାରୀ ନା, ଭିଖାରୀ ଅର୍ଥାତ୍ ତୁମ ପ୍ରଧାନ। ଭାବନ୍ତି ଯେ କ୍ରାଇଷ୍ଟ ମଧ୍ୟ ଏଠାରେ ଅଛନ୍ତି, ପୁଣି କେବେ ଆସିବେ ଏହା ଜାଣିନାହାନ୍ତି। ତୁମେ ବୁଝାଇ ପାରିବ ଯେ ତୁମର ଧର୍ମ ସ୍ଥାପକ ପୁଣି ନିଜ ସମୟ ଅନୁସାରେ ଧର୍ମ ସ୍ଥାପନ କରିବା ପାଇଁ ଆସିବେ, କିନ୍ତୁ ତାଙ୍କୁ ଗୁରୁ ବୋଲି କୁହାଯାଇ ପାରିବ ନାହିଁ, ସେ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି। ସଦ୍ଗତି ଦାତା ହେଉଛନ୍ତି କେବଳ ଜଣେ, ଯେଉଁ ଧର୍ମ ସ୍ଥାପକମାନେ ଧର୍ମ ସ୍ଥାପନା କରିବା ପାଇଁ ଆସିଥାନ୍ତି ସେମାନେ ପୁନର୍ଜନ୍ମ ନେଇ ଏବେ ଆସି ତୁମ ପ୍ରଧାନ ହୋଇଛନ୍ତି। ଶେଷରେ ସାରା ବୃକ୍ଷ ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିଛି, ଏବେ ତୁମେ ଜାଣୁଛ ଯେ ସାରା ବୃକ୍ଷ ଛିଡ଼ା ହୋଇଛି, ବାକି ଦେବୀ ଦେବତା ଯାହାକି ମୂଳ ତାହା ନାହିଁ। ଏହି କଥା ବାବା ହିଁ ପିଲାମାନଙ୍କୁ ବସି ବୁଝାଉଛନ୍ତି। ତୁମ ପିଲାମାନଙ୍କୁ ତ ବହୁତ ଖୁସି ହେବା ଦରକାର, ତୁମେ ଜାଣିଛ ଆମେ ସେହି ଦେବୀ ଦେବତା ଥିଲୁ, ପୁଣି ଏବେ ହେଉଛୁ, ଏଠାକୁ ହିଁ ଆସୁଛୁ ସତ୍ୟ ନାରାୟଣଙ୍କର କଥା ଶୁଣିବା ପାଇଁ, ଯାହାଦ୍ୱାରା ନରରୁ ନାରାୟଣ ହୋଇପାରିବ। ନାରାୟଣ ରହିବେ ତ ନିଶ୍ଚିତ ଲକ୍ଷ୍ମୀ ମଧ୍ୟ ରହିବେ, ଲକ୍ଷ୍ମୀ ନାରାୟଣ ଥିଲେ ତ ସେମାନଙ୍କର ରାଜଧାନୀ ମଧ୍ୟ ଥିବ ନା, ଏକୁଟିଆ ଲକ୍ଷ୍ମୀ ନାରାୟଣ ତ ବସିବେ ନାହିଁ। ଲକ୍ଷ୍ମୀ ହେବା ପାଇଁ କ'ଣ ଅଲଗା କଥା କିଛି ଅଛି କି? ନାରାୟଣଙ୍କ ସାଥିରେ ଲକ୍ଷ୍ମୀ ରହିଥାନ୍ତି, ଲକ୍ଷ୍ମୀ ବି କେବେ ନାରାୟଣ ହୋଇଥାନ୍ତି, ନାରାୟଣ ପୁଣି କେବେ ଲକ୍ଷ୍ମୀ ହୋଇଥାନ୍ତି। କିଛି କିଛି ଗୀତ ବହୁତ ଭଲ ରହିଛି, ମାୟାର ସଂଶୟ ଆସିଲେ ଭଲ ଭଲ ଗୀତ ଶୁଣିଲେ ମନ ଖୁସି ହୋଇଯାଇଥାଏ। ଯେପରି ପହଁରିବା ଶିଖିଲା ବେଳେ ପ୍ରଥମେ ଉବୁଟୁବୁ ହୋଇଥାନ୍ତି, ପରେ ଶିଖି ପକାନ୍ତି। ଏଠାରେ ମଧ୍ୟ ମାୟାର ଶଙ୍କା ବହୁତ ଆସିଥାଏ, ପହଁରାଳି ତ ବହୁତ ଥାନ୍ତି, ସେମାନଙ୍କର ମଧ୍ୟ ପ୍ରତିଯୋଗିତା ହୋଇଥାଏ। ସେହିପରି ତୁମର ବି ପ୍ରତିଯୋଗିତା ହେଉଛି ସେ ପାରିକୁ ଯିବା ପାଇଁ, ମୋତେ ମନେ ପକାଇଲେ ହେବ, ମନେ ପକାଇ କରୁନାହିଁ ତ ବ୍ୟର୍ଥ ସଂକଳ୍ପ ଆସୁଛି। ବାବା କହୁଛନ୍ତି ଯେ ୟାଦର ଯାତ୍ରା ଦ୍ୱାରା ହିଁ ତୁମର ନୌକା ପାର ହେବ, ତୁମେ ସେହି ପାରିକୁ ଚାଲିଯିବ। ପହଁରାଳି କେହି କେହି ବହୁତ ନିପୁଣ ଥାନ୍ତି, କେହି କମ୍। ଏଠାରେ ବି ଏହିଭଳି ଅଛନ୍ତି, ବାବାଙ୍କ ପାଖକୁ ଚାଟ୍ ପଠାଇ ଦେଇଥାନ୍ତି। ବାବା ନିରୀକ୍ଷଣ କରିଥାନ୍ତି ଯେ ଯୋଗର ଚାଟ୍କୁ ଇଏ ଠିକ୍ ଭାବରେ ବୁଝିଛନ୍ତି ବା ଭୁଲ ବୁଝିଛନ୍ତି। କେହି କେହି ଦେଖାଇଥାନ୍ତି ଯେ ଆମେ ସାରା ଦିନରେ 5 ଘଣ୍ଟା ୟାଦରେ ରହିଲୁ, ମୁଁ ବିଶ୍ୱାସ କରୁନାହିଁ, ନିଶ୍ଚିତ ଭୁଲ ହୋଇଛି। କିଏ ତ ଭାବିଥାନ୍ତି ଯେ ଆମେ ଯେତିକି ସମୟ ଏଠାରେ ପଢ଼ୁଛୁ ସେତିକି ସମୟ ତ ଚାଟ୍ ଠିକ୍ ରହୁଛି, କିନ୍ତୁ ଏହା ମଧ୍ୟ ଠିକ୍ ନୁହେଁ। ବହୁତ ଅଛନ୍ତି ଏଠାରେ ବସିକରି ଶୁଣୁଥିଲେ ବି ବୁଦ୍ଧି ବାହାରକୁ କେଉଁ କେଉଁ ଆଡ଼କୁ ଚାଲିଯାଉଛି, ପୁରା ଶୁଣିନଥାନ୍ତି। ଭକ୍ତି ମାର୍ଗରେ ଏଭଳି ପ୍ରକାର ହୋଇଥାଏ, ସନ୍ନ୍ୟାସୀ ଲୋକମାନେ କଥା ଶୁଣାଇଥାନ୍ତି, ପୁଣି ମଝି ମଝିରେ ପଚାରିଥାନ୍ତି ମୁଁ କ'ଣ ଶୁଣାଇଲି। ଯଦି ଦେଖନ୍ତି କେହି ଅନ୍ୟ ମନସ୍କ ହୋଇ ବସିଛନ୍ତି ତେବେ ପଚାରିଥାନ୍ତି, ପୁଣି କିଛି କହିପାରନ୍ତି ନାହିଁ। ବୁଦ୍ଧି କୁଆଡ଼େ ନା କୁଆଡ଼େ ଚାଲିଯାଇଥାଏ, ଗୋଟିଏ ଅକ୍ଷର ବି ଶୁଣନ୍ତି ନାହିଁ। ଏଠାରେ ବି ଏଭଳି ଅଛନ୍ତି, ବାବା ଦେଖୁଛନ୍ତି ଏହାଙ୍କର ବୁଦ୍ଧି କେଉଁ ଆଡ଼େ ଭ୍ରମିତ ହେଉଛି, ଇଆଡ଼େ ସିଆଡ଼େ ବାହାରକୁ ଦେଖୁଛନ୍ତି। ଏଭଳି ବି କେହି କେହି ନୂଆ ଆସିଥାନ୍ତି, ବାବା ବୁଝିଯାଆନ୍ତି ଯେ ପୁରା ବୁଝିନାହାନ୍ତି। ଏଣୁ ବାବା କହିଥାନ୍ତି ଯେ ନୂଆ ନୂଆକୁ ଶୀଘ୍ର ଏଠାକୁ କ୍ଲାସ୍କୁ ଆସିବାକୁ ଅନୁମତି ଦିଅ ନାହିଁ, ନଚେତ ବାୟୁମଣ୍ଡଳକୁ ଖରାପ କରିଦେବେ। ଆଗକୁ ଗଲେ ତୁମେ ଦେଖିବ ଯେ ଯୋଗଯୁକ୍ତ ସନ୍ତାନ ହୋଇଥିବେ ଏଠାରେ ବସି ଥାଉ ଥାଉ ବୈକୁଣ୍ଠକୁ ଚାଲିଯିବେ, ବହୁତ ଖୁସି ଲାଗୁଥିବ, ଘଡ଼ି ଘଡ଼ି ଚାଲିଯିବେ। ଏବେ ସମୟ ନିକଟବର୍ତ୍ତୀ ହୋଇଗଲାଣି, କ୍ରମ ଅନୁସାରେ ପୁରୁଷାର୍ଥ ଅନୁସାରେ ତୁମର ଅବସ୍ଥା ଏହିପରି ହୋଇଯିବ, ଘଡ଼ି ଘଡ଼ି ସ୍ୱର୍ଗରେ ନିଜର ମହଲ ଦେଖିବ। ଯାହା କିଛି ଶିଖାଇବାକୁ ଥିବ କରିବାକୁ ଥିବ ତାହାର ସାକ୍ଷାତକାର ହେବାକୁ ଲାଗିବ। ସମୟକୁ ତ ଦେଖୁଛ କିପରି କିପରି ତିଆରି ଚାଲିଛି, ବାବା କହୁଛନ୍ତି ଯେ ଦେଖିବ କିପରି ଏକ ସେକେଣ୍ଡରେ ସମଗ୍ର ଦୁନିଆର ମନୁଷ୍ୟ ପାଉଁଶ ହୋଇ ମିଶିଯିବେ, ବମ୍ ପକାଇବା ମାତ୍ରେ ଏହା ସବୁ ଖତମ ହୋଇଯିବ। ତୁମେ ପିଲାମାନେ ଜାଣୁଛ ଯେ ଏବେ ନିଜର ରାଜଧାନୀ ସ୍ଥାପନ ହେଉଛି, ଏବେ ତ ୟାଦର ଯାତ୍ରାରେ ମସ୍ତ ରହିବା ଦରକାର। ସେଭଳି ଧାର ହୋଇଯିବ ଯେପରିକି କାହାକୁ ବି ଦୃଷ୍ଟି ଦେଲେ ତୀର ଲାଗିଯିବ। ଅନ୍ତିମ ସମୟରେ ଭୀଷ୍ମ ପିତାମହ ଆଦିଙ୍କୁ ଯେପରି ତୁମେମାନେ ହିଁ ଜ୍ଞାନର ବାଣ ମାରିଥିଲ, ଶୀଘ୍ର ବୁଝିଯିବେ, ଏମାନେ ତ ସତ୍ୟ କହୁଛନ୍ତି। ଜ୍ଞାନର ସାଗର ପତିତ ପାବନ ତ ହେଉଛନ୍ତି ନିରାକାର ଭଗବାନ ଶ୍ରୀକୃଷ୍ଣ ହୋଇପାରିବେ ନାହିଁ, ତାଙ୍କର ତ ଜନ୍ମ ଦର୍ଶାଯାଇଛି, ଶ୍ରୀକୃଷ୍ଣଙ୍କର ସେହି ଚେହେରା କେବେ ମିଳିପାରିବ ନାହିଁ, ପୁଣି ସତ୍ୟଯୁଗରେ ସେହି ଚେହେରା ମିଳିବ। ପ୍ରତ୍ୟେକ ଜନ୍ମରେ ପ୍ରତ୍ୟେକଙ୍କର ଚେହେରା ଅଲଗା ଅଲଗା ହୋଇଥାଏ, ଏହି ଡ୍ରାମାର ପାର୍ଟ ଏଭଳି ତିଆରି ହୋଇଛି। ସେଠାରେ ତ ଚେହେରା ସୌନ୍ଦର୍ଯ୍ୟ ପ୍ରାକୃତିକ ହୋଇଥାଏ, ଏବେ ତ ଦିନକୁ ଦିନ ଶରୀର ମଧ୍ୟ ତୋମ ପ୍ରଧାନ ହେବାକୁ ଚାଲିଛି। ପ୍ରଥମେ ପ୍ରଥମେ ସ୍ୱତ ପ୍ରଧାନ, ପୁଣି ସ୍ୱତ ରୋଜୋ ତୋମ ହୋଇଯାଇଥାନ୍ତି। ଏଠାରେ ତ ଦେଖ କିଭଳି କିଭଳି ସନ୍ତାନମାନେ ଜନ୍ମ ନେଉଛନ୍ତି, କାହାର ଗୋଡ଼ ଚାଲୁନାହିଁ, କେହି ବାମନ ହୋଇଥାନ୍ତି, କ'ଣ କ'ଣ ହୋଇଯାଉଛି। ସତ୍ୟଯୁଗରେ ଏପରି ହୋଇନଥାଏ। ସେଠାରେ ଦେବତାମାନଙ୍କର ଦାଢ଼ି ଆଦି ବି ନଥାଏ, କ୍ଲିନ୍ସେପ୍ ହୋଇଥାନ୍ତି। ବିଲକୁଲ ଦୃଷ୍ଟିବୃତ୍ତିରୁ ଜଣାପଡ଼ିଥାଏ ଯେ ଇଏ ପୁରୁଷ ଇଏ ସ୍ତ୍ରୀ ଅଟନ୍ତି। ଭବିଷ୍ୟତରେ ତୁମକୁ ବହୁତ ସାକ୍ଷାତକାର ହେବ। ତୁମ ପିଲାମାନଙ୍କୁ କେତେ ଖୁସିରେ ରହିବା ଦରକାର। ବାବା କଳ୍ପକଳ୍ପ ଆସି ଆମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛନ୍ତି। ଏହା ବି ତୁମେ ପିଲାମାନେ ଜାଣୁଛ ଯେ ଅନ୍ୟ ଯେଉଁ ବି ଧର୍ମ ଅବଲମ୍ବୀ ଅଛନ୍ତି ସମସ୍ତେ ନିଜ ନିଜ ବିଭାଗକୁ ଚାଲିଯିବେ। ଆତ୍ମାମାନଙ୍କର ବୃକ୍ଷ ବି ଦେଖାଇଥାନ୍ତି ନା, ଚିତ୍ରରେ ବହୁତ କରେକ୍ସନ ହୋଇ ପରିବର୍ତ୍ତନ ହୋଇଯିବ। ଯେପରି ବାବା ସୂକ୍ଷ୍ମବତନ ବିଷୟରେ ଯାହା ବୁଝାଇଥାନ୍ତି, ସଂଶୟ ବୁଦ୍ଧି ତ କହିବେ ଏହା କ'ଣ, ପୂର୍ବେ ଏଭଳି କହୁଥିଲେ ଏବେ ପୁଣି ଏମିତି କହୁଛନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଦୁଇ ରୂପକୁ ମିଶାଇ ବିଷ୍ଣୁ କୁହାଯାଏ, ବାକି ଚାରି ଭୁଜାଧାରୀ ମନୁଷ୍ୟ କ'ଣ ଥାନ୍ତି କି? ରାବଣର ଦଶ ମୁଣ୍ଡ ଦେଖାଇଥାନ୍ତି, ଏଭଳି କେହି ମନୁଷ୍ୟ ନଥାନ୍ତି। ପ୍ରତିବର୍ଷ ଜଳେଇଥାନ୍ତି ଯେପରି କଣ୍ଢେଇର ଖେଳ। ମନୁଷ୍ୟ କହିଥାନ୍ତି ଯେ ଶାସ୍ତ୍ର ବ୍ୟତୀତ ଆମେ ବଞ୍ଚିପାରିବୁ ନାହିଁ। ଶାସ୍ତ୍ର ତ ହେଉଛି ଆମର ପ୍ରାଣ ଅଟେ। ଗୀତାର ଦେଖ କେତେ ମାନ୍ୟତା ରହିଛି। ଏଠାରେ ତ ତୁମ ପାଖରେ ମୁରଲୀ ଢେର ଏକାଠି ହୋଇଯାଉଛି, ତୁମେ ରଖି କ'ଣ କରିବ? ଦିନକୁ ଦିନ ତୁମେ ନୂଆ ନୂଆ କଥା ଶୁଣୁଛ। ହଁ, ପଏଣ୍ଟସ ନୋଟ୍ କରିବା ଭଲ ଅଟେ, ଭାଷଣ କରିବା ସମୟରେ ମନେ ପକାଇ ପାରିବ। ଏହି କଥା ବୁଝାଇବି, ବିଷୟବସ୍ତୁର ତାଲିକା ରହିବା ଦରକାର। ଆଜି ଏହି ବିଷୟ ଉପରେ ବୁଝାଇବି, ରାବଣ କିଏ, ରାମ କିଏ ଅଟନ୍ତି, ସତ୍ୟ କ'ଣ ତାହା ଆମେ ଆପଣଙ୍କୁ ଶୁଣାଉଛୁ। ଏହି ସମୟରେ ରାବଣ ରାଜ୍ୟ ସମଗ୍ର ବିଶ୍ୱରେ ରହିଛି, ପାଞ୍ଚ ବିକାର ତ ସମସ୍ତଙ୍କ ଭିତରେ ରହିଛି। ବାବା ଆସି ପୁଣି ରାମ ରାଜ୍ୟର ସ୍ଥାପନା କରୁଛନ୍ତି। ଏହା ହାରିବା ଏବଂ ଜିତିବାର ଖେଳ। ହାରିବା କିପରି ହୋଇଥାଏ? ପାଞ୍ଚ ବିକାର ରୂପୀ ରାବଣ ଦ୍ୱାରା ପୂର୍ବେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା, ସେମାନେ ଏବେ ପତିତ ହୋଇଯାଇଛନ୍ତି। ଲକ୍ଷ୍ମୀ ନାରାୟଣରୁ ପୁଣି ବ୍ରହ୍ମା ସରସ୍ୱତୀ ବାବା ବି କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ପ୍ରବେଶ କରୁଛି। ତୁମେ ବି କହିବ ଯେ ଆମେ ବି ବହୁତ ଜନ୍ମର ଅନ୍ତରେ ବାବାଙ୍କ ଠାରୁ ଜ୍ଞାନ ନେଉଛୁ। ଏହା ସବୁ ବୁଝିବାର କଥା ଅଟେ। କାହାର ଯଦି ମୋଟା ବୁଦ୍ଧି ଥିଲେ ତ ବୁଝିପାରନ୍ତି ନାହିଁ। ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି, ବହୁତ ଆସିଥିଲେ ପୁଣି ଚାଲିଗଲେ, ସେମାନେ ପୁଣି ଆସିଯିବେ, ପ୍ରଜାରେ ପାଇ ପଇସାର ପଦ ପ୍ରାପ୍ତି କରିବେ, ଅର୍ଥାତ୍ ଅତି ଛୋଟ ପଦ ପାଇବେ, ତାହା ବି ତ ଦରକାର ନା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସର୍ବଦା ଏହି ନଶାରେ ରୁହ ଯେ ଆମେ ଏବେ ଏହି ପାଠପଢ଼ାକୁ ସମ୍ପୂର୍ଣ୍ଣ କରି ମନୁଷ୍ୟରୁ ଦେବତା ତଥା ବିଶ୍ୱର ମାଲିକ ହେବୁ। ଆମ ରାଜ୍ୟରେ ପବିତ୍ରତା, ସୁଖ, ଶାନ୍ତି ସବୁକିଛି ରହିବ, ତାକୁ କେହି ଛଡ଼େଇ ନେଇପାରିବେ ନାହିଁ। ଦୁଇ ନମ୍ବର, ଏ କୂଳରୁ ସେ କୂଳକୁ ଯିବା ପାଇଁ ଯୋଗ ଯାତ୍ରାରେ ଭଲ ପହଁରାଳି ଦେବାକୁ ପଡ଼ିବ। ମାୟା ଦ୍ୱାରା ଭ୍ରମିତ ହେବା ଅନୁଚିତ, ନିଜର ଯାଞ୍ଚ କରିବାକୁ ହେବ। ଯୋଗର ଚାର୍ଟକୁ ଯଥାର୍ଥ ଭାବେ ବୁଝି ଲେଖିବା ଦରକାର। ବରଦାନ, ପୁରୁଷାର୍ଥ ଏବଂ ପ୍ରାରବ୍ଧର ହିସାବକୁ ଜାଣି ତୀବ୍ର ଗତିରେ ଆଗକୁ ବଢ଼ିଥିବା ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଆତ୍ମା ହୁଅ। ପୁରୁଷାର୍ଥ ଦ୍ୱାରା ବହୁତ ସମୟର ପ୍ରାରବ୍ଧ ଜମା କରିବାର ଏହା ସମୟ, ତେଣୁ ନଲେଜଫୁଲ ହୋଇ ତୀବ୍ର ଗତିରେ ଆଗକୁ ବଢ଼ି ଚାଲ। ଏଥିରେ ଏଭଳି ଭାବନା ହିଁ ଯେ ଆଜି ନୁହେଁ ତ କାଲି ପରିବର୍ତ୍ତନ ହୋଇଯିବ, ଏହାକୁ ହିଁ ଅବହେଳା ପଣିଆ କୁହାଯାଏ। ଏବେ ପର୍ଯ୍ୟନ୍ତ ବାପ ଦାଦା ସ୍ନେହର ସାଗର ହୋଇ ସର୍ବସମ୍ବନ୍ଧର ସ୍ନେହରେ ପିଲାମାନଙ୍କର ଅବହେଳା ପଣିଆକୁ ସାଧାରଣ ପୁରୁଷାର୍ଥକୁ ଦେଖି ଶୁଣି ମଧ୍ୟ ଏକ୍ସଟ୍ରା ମାର୍କସ ଦେଇ ଆଗକୁ ବଢ଼ାଇ ଦେଉଛନ୍ତି। ତେଣୁ ଜ୍ଞାନବାନ ଆତ୍ମା ହୋଇ ସାହସ ଏବଂ ସାହାଯ୍ୟର ବିଶେଷ ବରଦାନର ଲାଭ ଉଠାଅ। ସ୍ଲୋଗାନ୍: ପ୍ରକୃତିର ଦାସ ହେଉଥିବା ଆତ୍ମାମାନେ ହିଁ ଉଦାସ ହୋଇଥାନ୍ତି, ସେଥିପାଇଁ ପ୍ରକୃତି ଜିତ ହୁଅ। ଅବ୍ୟକ୍ତ ଇସାରା: ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ଯେପରି କେହି ଯଦି ସାଗରରେ ବୁଡ଼ି ରହିଥାଏ ସେହି ସମୟରେ ତାକୁ ସାଗର ବ୍ୟତୀତ ଅନ୍ୟ କିଛି ବି ଦେଖାଯାଏ ନାହିଁ, ତେଣୁ ବାବା ଅର୍ଥାତ୍ ସର୍ବଗୁଣର ସାଗର ଭିତରେ ବୁଡ଼ିଯିବା ବା ମିଶିଯିବାକୁ ହିଁ ଲଭ୍ଲିନ୍ ସ୍ଥିତି କୁହାଯାଏ। ତେଣୁ ବାବାଙ୍କ ଭିତରେ ବୁଡ଼ିଯିବାର ନାହିଁ, କିନ୍ତୁ ବାବାଙ୍କର ସ୍ମୃତିରେ ଏବଂ ବାବାଙ୍କର ସ୍ନେହରେ ବୁଡ଼ି ରହିବାକୁ ହେବ। ଓମ୍ ଶାନ୍ତି।